ଆମ ଗାଁର ନାମ ଭୁବନେଶ୍ୱରପୁର। ପ୍ରାୟ 1700 ମସିହା ବେଳକୁ ଖେମଡ଼ାରୁ ଆଠଘର କୁମ୍ଭାର ଆସି ଜଙ୍ଗଲ ସଫା କରି ବର୍ତ୍ତମାନର କୁମ୍ଭାରପଡ଼ାଠାରେ ପ୍ରଥମ ବସତି ସ୍ଥାପନ କରିଥିଲେ। ସେଠାରେ କୁଦ ଚାଷ ବହୁ ପରିମାଣରେ କରୁଥିଲେ, ତେଣୁ ଗାଁର ନାମ କୁଦଗୁଡ଼ା ରଖିଥିଲେ। 1907-8 ମସିହାରେ ରଜା ବନ୍ଦୋବସ୍ତ ସମୟରେ ପଦ୍ମପୁର ଜମିଦାରଙ୍କ ତରଫରୁ ଭୁବନେଶ୍ୱର ଦେୱାନ ଏହି ଗ୍ରାମକୁ ଆସିଥିଲେ। ସେ ଗାଁର ନାମକୁ ପରିବର୍ତ୍ତନ କରି ତାଙ୍କରି ନାମ ଅନୁସାରେ ଗାଁର ନାମ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେହିଦିନଠାରୁ ଗାଁର ନାମ ଭୁବନେଶ୍ୱରପୁର ହୋଇଅଛି।